ଦ୍ୱିତୀୟ ସାମୁଏଲ ତେର ପର୍ବ ଏଥିଉତ୍ତରେ ଏହି ଘଟଣା ହେଲା, ଦାଉଦଙ୍କର ପୁତ୍ର ଅବସାଲମର ତାମର ନାମରେ ଏକ ସୁନ୍ଦରୀ ଭଉଣୀ ଥିଲା। ନିଜର ସାବତ ଭଉଣୀ ପ୍ରତି ଦାଉଦଙ୍କର ପୁତ୍ର ଅମନ କାମାସକ୍ତ ହେଲା। ପୁଣି ଅମନ ଆପଣା ଭଉଣୀ ତାମର ଲାଗି ଏପରି ଆକୁଳ ହେଲା ଯେ ସେ ପୀଡ଼ିତ ହେଲା, କାରଣ ତାମର ଅନୁଢ଼ା ଥିଲା ଓ ତାହା ପ୍ରତି କିଛି କରିବାକୁ ଅମନକୁ କଷ୍ଟକର ବୋଧ ହେଲା। ମାତ୍ର ଦାଉଦଙ୍କର ଭ୍ରାତା ସିମିଅର ପୁତ୍ର ଜୋନାଦବ ନାମରେ ଅମନର ଜଣେ ବନ୍ଧୁ ଥିଲା। ସେହି ଜୋନାଦବ ଅତି ଚତୁର, ଏଣୁ ଜୋନାଦବ ଅମନକୁ କହିଲା, ହେ ରାଜପୁତ୍ର, ତୁମ୍ଭେ କାହିଁକି ଦିନକୁ ଦିନ ଏପରି କ୍ଷୀଣ ହୋଇ ଯାଉଅଛ, ମୋତେ କ'ଣ ତାହା କହିବ ନାହିଁ? ଏଥିରେ ଅମନ ତାହାକୁ କହିଲା, ମୁଁ ମୋର ଭ୍ରାତା ଅବସାଲମର ଭଉଣୀ ତାମର ପ୍ରତି କାମାସକ୍ତ ଅଟେ। ଏଥିରେ ଜୋନାଦବ ତାହାକୁ କହିଲା, ତୁମ୍ଭେ ଶଯ୍ୟାରେ ପଡ଼ି ରୋଗର ବାହାନା କର, ପୁଣି ତୁମ୍ଭ ପିତା ତୁମ୍ଭକୁ ଦେଖିବାକୁ ଆସିଲେ ତାଙ୍କୁ କୁହ, ମୋହର ଭଗିନୀ ତାମରକୁ ମୋ ନିକଟକୁ ଆସି ମୋତେ ଖାଦ୍ୟ ଦେବାକୁ ଅନୁମତି ଦିଅନ୍ତୁ, ସେ ମୋ ଆଗରେ ଖାଦ୍ୟ ରାନ୍ଧିବ, ତହିଁରେ ମୁଁ ତାହା ଦେଖି ତାହା ହାତରୁ ଭୋଜନ କରିବି। ଏଣୁ ଅମନ ରୋଗର ବାହାନା କରି ପଡ଼ି ରହିଲା। ପୁଣି ରାଜା ତାହାକୁ ଦେଖିବାକୁ ଆସନ୍ତେ ଅମନ ରାଜାଙ୍କୁ କହିଲା, ଦୟାକରି ମୋ ଭଗିନୀ ତାମରକୁ ଆସିବାକୁ ଦିଅନ୍ତୁ, ପୁଣି ମୁଁ ଦେଖିବା ସମୟରେ ସେ ମୋ ନିମନ୍ତେ ଦୁଇ ରୁଟି ପ୍ରସ୍ତୁତ କରୁ, ତହିଁରେ ମୁଁ ତାହା ହାତରୁ ଖାଇବି। ତେବେ ଦାଉଦ ତାମରର ଗୃହକୁ ଲୋକ ପଠାଇ କହିଲେ, ତୁମ୍ଭ ଭାଇ ଅମନର ଘରକୁ ଟିକିଏ ଯାଇ ତାହାର ଖାଇବା ପାଇଁ କିଛି ରାନ୍ଧିଦିଅ। ତହିଁରେ ତାମର ଆପଣା ଭାଇ ଅମନର ଗୃହକୁ ଗଲା। ସେତେବେଳେ ସେ ଶଯ୍ୟାରେ ଥିଲା, ତହୁ ତାମର ଚକଟା ମଇଦା ନେଇ ଦଳି ତାହା ଆଗରେ ରୁଟି ପ୍ରସ୍ତୁତ କରି ତାହା ସେକିଲା। ପୁଣି ସେ ପାତ୍ର ନେଇ ତାହା ଆଗରେ ତାହା ଦେଲା, ମାତ୍ର ସେ ଭୋଜନ କରିବାକୁ ମନା କଲା। ଆଉ ଅମନ ସେବକଙ୍କୁ କହିଲା, ଆମ୍ଭ ନିକଟରୁ ସମସ୍ତଙ୍କୁ ବାହାର କରିଦିଅ। ତହିଁରେ ସମସ୍ତେ ତାହା ନିକଟରୁ ବାହାରିଗଲେ। ତହୁ ଅମନ ତାମରକୁ କହିଲା, ଖାଦ୍ୟଦ୍ରବ୍ୟ ଶୟନ ଗୃହକୁ ଆଣ, ମୁଁ ତୁମ୍ଭ ହାତରେ ଭୋଜନ କରିବି। ଏଥିରେ ତାମର ଆପଣା ପ୍ରସ୍ତୁତ ରୁଟି ନେଇ ତାହା ଭାଇ ଅମନର ଶୟନ ଗୃହକୁ ଗଲା। ପୁଣି ତାହାକୁ ଖୁଆଇବା ପାଇଁ ତାହା ନିକଟକୁ ନିଅନ୍ତେ ସେ ତାମରକୁ ଧରି କହିଲା, ଆସ ମୋ ଭଉଣୀ, ମୋ ସଙ୍ଗରେ ଶୁଅ। ତହିଁରେ ସେ ଉତ୍ତର କଲା, ନା ନା ମୋର ଭାଇ, ମୋତେ ଭ୍ରଷ୍ଟ ନ କର, କାରଣ ଇସ୍ରାଏଲ ମଧ୍ୟରେ ଏହିପରି କର୍ମ ନ କରାଯିବା ଉଚିତ, ତୁମ୍ଭେ ଏହି ମୂଢ଼ କର୍ମ ନ କର। ମୁଁ ମଧ୍ୟ ଆପଣା କଳଙ୍କ କେଉଁଠାକୁ ନେଇଯିବି, ପୁଣି ତୁମ୍ଭେ ମଧ୍ୟ ଇସ୍ରାଏଲର ମୂଢ଼ମାନଙ୍କ ମଧ୍ୟରେ ଜଣକ ପରି ହେବ। ଏଣୁ ମୁଁ ବିନୟ କରୁଅଛି, ରାଜାଙ୍କ ସଙ୍ଗେ କଥାବାର୍ତ୍ତା କର, ସେ ତୁମ୍ଭ ପ୍ରତି ମୋତେ ଦେବା ପାଇଁ ଅସମତ ହେବେ ନାହିଁ। ତଥାପି ଅମନ ତାହାର ରବ ଶୁଣିଲା ନାହିଁ, ମାତ୍ର ଆପେ ତାହା ଅପେକ୍ଷା ବଳବାନ ହେବାରୁ ତାହାକୁ ବଳାତ୍କାର କରି ତାହା ସଙ୍ଗେ ଶୟନ କଲା। ଏଉତାରେ ଅମନ ତାହାକୁ ଅତିଶୟ ଘୃଣା କଲା, ସେ ତାହାକୁ ଯେପରି ପ୍ରେମ କରିଥିଲା ତାଠାରୁ ଅଧିକ ଘୃଣା କଲା। ଏଣୁ ଅମନ ତାହାକୁ କହିଲା, ଉଠ ଯା। ତହିଁରେ ସେ କହିଲା, ସେପରି ନ ହେଉ, କାରଣ ତୁମ୍ଭେ ମୋ ପ୍ରତି ଯାହା କରିଅଛ ତା ଅପେକ୍ଷା ମୋତେ ଏପରି ବାହାର କରିଦେବା ଅଧିକ ଅନ୍ୟାୟ। ମାତ୍ର ସେ ତାହା କଥା ଶୁଣିବାକୁ ଅସମତ ହେଲା। ଏଥିରେ ଅମନ ଆପଣା ସେବାକାରୀ ଯୁବାକୁ ଡାକି କହିଲା, ତାମରକୁ ଆମ୍ଭ ନିକଟରୁ ବାହାର କରି କବାଟରେ ଅର୍ଗଳ ଦିଅ। ତାମର ଦେହରେ ଲମ୍ବା ଅଙ୍ଗରଖା ଥିଲା, କାରଣ ଅନୁଢ଼ ରାଜକନ୍ୟାମାନେ ସେହି ପ୍ରକାର ବସ୍ତ୍ର ପିନ୍ଧୁଥିଲେ। ଏଥିରେ ଅମନର ଦାସ ତାହାକୁ ବାହାରେ ଆଣି ତାହା ପଛେ କବାଟରେ ଅର୍ଗଳ ଦେଲା। ତହୁ ତାମର ଆପଣା ମସ୍ତକରେ ଭସ୍ମ ଦେଇ ତାହା ଦେହର ଲମ୍ବା ଅଙ୍ଗରଖା ଚିରିଲା। ପୁଣି ସେ ଆପଣା ମସ୍ତକରେ ହସ୍ତ ଦେଇ କ୍ରନ୍ଦନ କରୁ କରୁ ଚାଲିଗଲା। ଏଥିରେ ତାହାର ଭାଇ ଅବସଲମ ତାହାକୁ କହିଲା, ତୁମ୍ଭ ଭାଇ ଅମନ କି ତୁମ୍ଭର ବଳାତ୍କାର କରିଅଛି? ହେଉ ଆମ୍ଭ ଭଉଣୀ, ଏବେ ତୁନି ହୁଅ, ସେ ତୁମ୍ଭର ଭାଇ, ଏ କଥା ମନେ ଧର ନାହିଁ। ତହିଁରେ ତାମର ଉଦାସୀନୀ ହୋଇ ଆପଣା ସହୋଦର ଅବସାଲମର ଗୃହରେ ରହିଲା। ମାତ୍ର ଦାଉଦ ରାଜା ଏହିସବୁ କଥା ଶୁଣି ଅତ୍ୟନ୍ତ କ୍ରୁଧ ହେଲେ। ପୁଣି ଅବସାଲମ ଅମନକୁ ଭଲ କି ମନ୍ଦ କିଛି କହିଲା ନାହିଁ, କାରଣ ତାହାର ଭଉଣୀ ତାମରକୁ ବଳାତ୍କାର କରିବାରୁ ଅବସାଲମ ଅମନକୁ ଘୃଣା କଲା। ଏଥିଉତ୍ତାରେ ସମ୍ପୂର୍ଣ୍ଣ ଦୁଇ ବର୍ଷ ଉତ୍ତାରେ ଇଫ୍ରାଏମ ନିକଟସ୍ଥ ବାଲୋ ହାସରରେ ଅବସାଲମର ମେଷର ଲୋମ ଛେଦନ ହେଲା। ତହୁଁ ଅବସାଲମ ସମସ୍ତ ରାଜପୁତ୍ରଙ୍କୁ ନିମନ୍ତ୍ରଣ କଲା। ପୁଣି ଅବସାଲମ ରାଜାଙ୍କ ନିକଟକୁ ଆସି କହିଲା, ଦେଖନ୍ତୁ ଆପଣଙ୍କ ଦାସର ମେଷଲୋମ ଛେଦନ ହେଉଅଛି, ଏଣୁ ମହାରାଜ ଓ ରାଜାଙ୍କ ଦାସମାନେ ଆପଣଙ୍କ ଏହି ଦାସର ସଙ୍ଗରେ ଆସନ୍ତୁ। ଏଥିରେ ରାଜା ଅବସାଲମକୁ କହିଲେ, ନାହିଁ ମୋହର ପୁତ୍ର, ଆମ୍ଭେ ସମସ୍ତେ ନ ଯାଉ, ଗଲେ ତୁମ୍ଭ ପ୍ରତି ଭାରସ୍ୱରୂପ ହେବୁ। ମାତ୍ର ସେ ବହୁତ ବାଧ୍ୟ କଲା, ତଥାପି ରାଜା ଯିବାକୁ ସମ୍ମତ ନୁହେଁ, ତାହାକୁ ଆଶୀର୍ବାଦ କଲେ। ଏଥିରେ ଅବସାଲମ କହିଲା, ଯେବେ ଏହା ନ ହୁଏ ତେବେ ଆପଣ ଆମ୍ଭ ଭାଇ ଅମନକୁ ଆମ୍ଭମାନଙ୍କ ସଙ୍ଗରେ ଯିବାକୁ ଦିଅନ୍ତୁ। ତେବେ ରାଜା ତାହାକୁ କହିଲେ, ଅମନ କାହିଁକି ତୁମ୍ଭ ସଙ୍ଗେ ଯିବ? ମାତ୍ର ଅବସାଲମ ବାଧ୍ୟ କରିବାରୁ ରାଜା ଅମନକୁ ଓ ସବୁ ରାଜପୁତ୍ରଙ୍କୁ ତାହା ସଙ୍ଗେ ପଠାଇଲେ। ଏଉତାରେ ଅବସାଲମ ଆପଣ ଯୁବାମାନଙ୍କୁ ଆଜ୍ଞା ଦେଇ କହିଲା, ତୁମ୍ଭେମାନେ ଦେଖୁଥାଅ, ଦ୍ରାକ୍ଷାରସରେ ଅମନର ଚିତ୍ତ ପ୍ରଫୁଲ୍ଲ ହେଲେ ଯେତେବେଳେ ମୁଁ ତୁମ୍ଭମାନଙ୍କୁ କହିବି ଅମନକୁ ମାର, ସେତେବେଳେ ତୁମ୍ଭେମାନେ ତାହାକୁ ବଧ କରିବ, ଭୟ କରିବ ନାହିଁ। ମୁଁ କ'ଣ ତୁମ୍ଭମାନଙ୍କୁ ଆଜ୍ଞା ଦେଇନାହିଁ, ବଳବାନ୍ଧ ଓ ବିକ୍ରମଶାଳୀ ହୁଅ। ଏଥିରେ ଅବସାଲମର ଆଜ୍ଞା ପ୍ରମାଣେ ଅବସାଲମର ଯୁବାମାନେ ଅମନ ପ୍ରତି କଲେ। ତହୁ ରାଜପୁତ୍ର ସମସ୍ତେ ଉଠି ପ୍ରତ୍ୟେକେ ଆପଣା ଆପଣା ଖଚର ଉପରେ ଚଢ଼ି ପଳାଇଲେ। ସେମାନେ ବାଟରେ ଥାଉ ଥାଉ ଦାଉଦଙ୍କ ନିକଟରେ ସମ୍ବାଦ ଉପସ୍ଥିତ ହେଲା ଯେ ଅବସାଲମ ସମସ୍ତ ରାଜପୁତ୍ରଙ୍କୁ ବଧ କରିଅଛି, ସେମାନଙ୍କ ମଧ୍ୟରୁ ଜଣେ ଅବଶିଷ୍ଟ ନାହିଁ। ତହିଁରେ ରାଜା ଉଠି ଆପଣା ବସ୍ତ୍ର ଚିରି ଭୂମିରେ ଲମ୍ବ ହୋଇ ପଡ଼ିଲେ ଓ ତାଙ୍କର ଦାସ ସମସ୍ତେ ଆପଣା ଆପଣା ବସ୍ତ୍ର ଚିରି ତାଙ୍କ ନିକଟରେ ଠିଆ ହେଲେ। ସେତେବେଳେ ଦାଉଦଙ୍କର ଭ୍ରାତା ସିମିଅର ପୁତ୍ର ଜୋନାଦବ ଉତ୍ତର ଦେଇ କହିଲା, ସେମାନେ ରାଜକୁମାର ସମସ୍ତଙ୍କୁ ବଧ କରିଅଛନ୍ତି ବୋଲି ମୋହର ପ୍ରଭୁ ବୋଧ ନ କରନ୍ତୁ, କେବଳ ଅମନ ମରିଅଛି, କାରଣ ଅବସାଲମର ଭଗିନୀ ତାମରକୁ ଅମନ ବଳାତ୍କାର କରିବା ଦିନାବଧି ଅବସାଲମର ମୁଖରେ ଏହା ସ୍ଥିରୀକୃତ ହୋଇଥିଲା। ଏହେତୁ ସମସ୍ତ ରାଜପୁତ୍ର ମରିଅଛନ୍ତି ବୋଲି ମୋହର ପ୍ରଭୁ ମହାରାଜ ମନରେ ନ ଘେନନ୍ତୁ, କାରଣ କେବଳ ଅମନ ମରିଅଛି। ଏଥିମଧ୍ୟରେ ଅବସାଲମ ପଳାଇ ଯାଇଥିଲା। ଏଉତାରେ ଯେଉଁ ଯୁବାଲୋକ ପ୍ରହରୀ କର୍ମ କରୁଥିଲା ସେ ଅନାନ୍ତେ ଦେଖିଲା ଯେ, ଦେଖ ଆପଣ ପଶ୍ଚାତ ଦିଗରୁ ପର୍ବତ ପାର୍ଶ୍ୱସ୍ଥ ପଥ ଦେଇ ଅନେକ ଲୋକ ଆସୁଅଛନ୍ତି। ତହିଁରେ ଜୋନାଦବ ରାଜାଙ୍କୁ କହିଲା, ଦେଖନ୍ତୁ ରାଜପୁତ୍ରମାନେ ଆସୁଅଛନ୍ତି, ଆପଣଙ୍କ ଦାସ ଯେପରି କହିଲା ସେପରି ହେଲା। ସେ ଏହି କଥା କହିବା ସମାପ୍ତ କଲା କ୍ଷଣେ ଦେଖ ରାଜପୁତ୍ରମାନେ ଉପସ୍ଥିତ ହେଲେ ଓ ଆପଣ ଆପଣ ରବ ଉଠାଇ ରୋଦନ କଲେ, ଆଉ ରାଜା ଓ ତାଙ୍କ ଦାସମାନେ ମଧ୍ୟ ଅତିଶୟ ରୋଦନ କଲେ। ମାତ୍ର ଅବସାଲମ ପଳାଇ ଗସ୍ରର ରାଜା ଅମିହୁଦର ପୁତ୍ର ତଲ୍ମୟ ନିକଟକୁ ଗଲା। ପୁଣି ଦାଉଦ ପ୍ରତିଦିନ ଆପଣା ପୁତ୍ର ପାଇଁ ଶୋକ କଲେ। ଏହିରୂପେ ଅବସାଲମ ପଳାଇ ଗସ୍ରକୁ ଯାଇ ସେଠାରେ 3 ବର୍ଷ ରହିଲା। ପୁଣି ଦାଉଦ ରାଜାଙ୍କର ପ୍ରାଣ ଅବସାଲମ ଆଡ଼େ ଯିବା ଆକାଂକ୍ଷାରେ ବ୍ୟାକୁଳ ହେଲା, କାରଣ ସେ ଅମନକୁ ମୃତ ଜାଣି ତାହା ବିଷୟରେ ସାନ୍ତ୍ୱନା ପ୍ରାପ୍ତ ହେଲେ।